कृष्णं निरीक्ष्य वनितो उत्सवरूपशीलं श्रुत्वा च तत्पण्डितवेणो विवेकगीतं देव्यो विमानगतया स्मरणोन्नसारा भ्रशप्रसून्नकवरा मुहुः विनिव्य कृष्णं निरीक्ष्य वनितो उत्सवरूपशीलं श्रुत्वा च तत्पण्डितवेणो विवेकगीतं देव्यो विमानगतया स्मरणोन्नसारा भ्रश्य प्रसून्नकवरा मुहुर्विनिव्य खालि श्लोक आम कहते द्वादशकंद वर्णना कर श्लोक को पठन करेंगे पाठन करेंगे से भगवधाम द्वादशकंद वर्णना कर श्लोक रही मंत्र अभी मंत्र महामंत्र कहते से ये मत मंत्र ये श्लोक मंत्र ये भाव में ये पूर्ण श्लोक कहतु द्वादशकंद वर्णना कर श्लोक ये श्लोक आम पाठ करते महात्म्य रही वर्णना कर द्वादशकंद आम द्वादशकंद पढ़ला अलग कथा वर्णना कर एतद् श्रावय नित्यं जाम क्षण अननधि शोकमेकं तदर्थं वा पादं पदार्थमेव वा श्रद्धावान् जो अनुशुणुयात् पुण्यादि आत्मनमेव सह अने जो मैंने यू श्रावय जो मैंने सुना नित्यं जाम क्षण अननधि जो समय अन्य भाव अनधि जो मैंने श्रवण कराती श्लोकम एकम आम तो गोटे श्लोक पाठ करे अधिया करवा श्लोक एकम ना तदर्धन बा अधा श्लोक अधा नई पादम चारिभाग भागे चारिभाग भाग नई पादार्धम एव आठ भाग भागे महामंत्र जी रही षोलटी अक्षर रही से भाया प्राय भागवत सब श्लोक सब षोलटी अक्षर भाई रही बड़ बड़ छंद सब अच्छा अनुष्ठ छंद विभिन्न कायत छंद विभिन्न प्रकार छंद रही भागवत में तेणु यहीटा को आठ भाग भागे जन जी श्रवण कराए श्रद्धावान जो अनुशुणिया जो मैंने श्रवण करेंगे जो मैंने श्रवण करेंगे श्रद्धावान श्रद्धार सहित तार कौन हम ना पुनाति आत्मन मेयस से मैंने निजर आत्मा को पवित्र करदेवे ये श्लोक एत गुरुत्वपूर्ण सब रही भागवत श्लोक सब रही तार श्लोक सब रही कौन शक्ति रही तेणु ये श्लोक कौन कृष्ण निरीक्ष बनी आउ जन सखी कौन आम जन आचार्य कौन यटा को किए कही बल्लभी सखी कही ये कौन कृष्ण निरीक्ष बनी तो सर्वरूपशील भगवान को कृष्ण निरीक्ष भगवान कृष्ण को कृष्ण शब्द कहीं व्यवहार करागला आचार्य कौन कृष्ण कहले इति चिताकर्षक जीव गोस्वामी कौन कौन वैष्णव गोस्वामी कौन चिताकर्षक कृष्ण शब्द व्यवहार कर चित्त आकर्षण करुँच कृष्ण कृष्ण कहला मैंने समझे आकर्षित हो कृष्ण कृष्ण शब्द अर्थ होता आकर्षण क्रिस् कह आकर्षण करेंगे कृष्ण आकर्षण करेंगे भगवान आम कही प्रथम सुंदर सप्तम अध्याय शिशु गोटे अच्छा टपर पाठ करते समस्त आकर्षित हमें आत्मराश नयो निर्ग्रंथा अभी उपक्रमे कुरी आई भक्ति इतम भूत गुण हरी भगवान एवं गुण समस्त आकर्षित
ନିର୍ଦ୍ଧତା କରୁଛନ୍ତି ଆୟୋଜନ ସମସ୍ତେ ଭକ୍ତି କରନ୍ତି କାରଣ ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି ଆତ୍ମାରାମ ମଧ୍ୟ ଯେଉଁମାନେ ଆତ୍ମାରେ ଆନନ୍ଦିତ ହୁଅନ୍ତି ବା ଯେଉଁମାନେ ଆତ୍ମାରାମଶୀଳ ମୁନୈବ ଯେଉଁମାନେ ମୁନନଶୀଳ ମନରେ ସେମାନେ ଚିନ୍ତା କରୁଛନ୍ତି ସବୁବେଳେ ବିଭିନ୍ନ ପ୍ରକାର ଚିନ୍ତା ରହିଛି ମନନଶୀଳ ମୁନି ତାକୁ କୁହାଯାଏ ଆତ୍ମାରାମଶ ମୁନୈବ ନିର୍ଗନ୍ଧ ଗୁରୁ ମନ୍ନା ଭବ ଭଗବାନ କହିଲେ ନା ମନରେ ମୋତେ ଚିନ୍ତା କର ଏବଂ ମନରେ କେବଳ ଚିନ୍ତା କରନ୍ତି ମୁନି ସେମାନେ ଏବଂ ଆତ୍ମାରାମଶ ମୁନି ନିର୍ଗନ୍ଧା ଯେଉଁମାନଙ୍କୁ କୌଣସି ବନ୍ଧନ ନାହିଁ ବା କୌଣସି ପାଠ ମଧ୍ୟ ପଢ଼ିନାହାନ୍ତି ନିର୍ଗନ୍ଧା କୌଣସି ଗ୍ରନ୍ଥ ମଧ୍ୟ ଅଧ୍ୟୟନ କରିନାହାନ୍ତି ଏକ୍ସଟ୍ରିଟି ଅର୍ଥ ଅଛି ଭଗବାନଙ୍କର ଏଭଳି ଗୁଣ ରହିଛି ସମସ୍ତେ ଆକର୍ଷିତ ହୁଅନ୍ତି ତେଣୁ ଏଠି ଯେଉଁ ସଖୀ କହୁଛନ୍ତି କୃଷ୍ଣ ନିରୀକ୍ଷ କୃଷ୍ଣ କହିବାର ଅର୍ଥ ହେଉଛି କୃଷ୍ଣଙ୍କର ଅନେକ ନାମ ରହିଛି ଅଷ୍ଟୋତ୍ତର ଶତ ନାମ ରହିଛି ଶ୍ରୀନନ୍ଦ ରାକେଲ ନନ୍ଦେ ରାନ୍ଦ ଅନନ୍ତଦେବ ସେ ସବୁ ନାହିଁ ତାଙ୍କର ନାମ ଗୁଣ ଇତ୍ୟାଦି ତେଣୁ କୃଷ୍ଣ ନାମ କିଏ ରଖିଥିଲେ ଭଗବାନ ନାମ ଯେଉଁ କୃଷ୍ଣ ହେଇଥିଲା କିଏ ରଖିଥିଲେ ଭର୍ଗାଚାର୍ଯ୍ୟ ରଖିଥିଲେ ଭାଗବତ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଆସନ୍ ବର୍ଣ୍ଣାଶ୍ଚ ଗୁଣନ୍ତନୁ ଯୁଗନ୍ତନୁ ଶୁକ୍ଳ କୃଷ୍ଣ ତଥା ଶୁକ୍ଳ ରକ୍ତ ତଥା ଇଦାନୀ କୃଷ୍ଣତା କଥା କୃଷ୍ଣ ନାମ ଆସିଲା ଦ୍ୱାପର ଯୁଗରେ ଭଗବାନ ଆସିଲେ କୃଷ୍ଣ ରୂପରେ ତାଙ୍କ ନାମ ହେଲା କୃଷ୍ଣ ଅନେକ ତାଙ୍କ ନାମ ରହିଛି ଏଠି ଯେଉଁ ସଖୀ କହିଲେ କୃଷ୍ଣ କହିବାର ଉଦ୍ଦେଶ୍ୟ ହେଉଛି ଆକର୍ଷଣ ନିଜେ ମଧ୍ୟ ଆକର୍ଷିତ ହେଉଛନ୍ତି ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହେଉଛନ୍ତି ସମସ୍ତେ ଦେଖୁଛନ୍ତି ବେଣୁ ଭିତରେ ଏସବୁ ବର୍ଣ୍ଣନା କରାଯାଉ ଶ୍ଳୋକରେ ବର୍ଣ୍ଣନା କରାଯାଉଛି ତେଣୁ କୃଷ୍ଣ ନିରୀକ୍ଷ ନିତରା ଇଚ୍ଛା କରୁଛନ୍ତି ନିରୀକ୍ଷ ଆଖିରେ ଯେମିତି ଚକ୍ଷୁରେ ପାନ କରିଦେଉଛନ୍ତି ସମସ୍ତଙ୍କର ଦେଖିବାର ଶକ୍ତି ସମାନ ନୁହଁ ସମସ୍ତଙ୍କ ଦେଖିବାର ଶକ୍ତି ସମାନ ନୁହଁ କି କେଉଁ ଭଳିଆ ଦେଖୁଛନ୍ତି ଆମର ରହିଛି ଚକ୍ଷୁ ଯେଉଁ ରହିଛି କାହାର ଶକ୍ତି କେତେ ରହିଛି ଚକ୍ଷୁରେ ବିଶେଷ ଭାବରେ ବର୍ଣ୍ଣନା କରାଯାଏ ପକ୍ଷୀମାନଙ୍କ ଭିତରେ ଯେଉଁ ବୃଦ୍ଧ ଶାଗୁଣା ସେ ବହୁତ ଉଚ୍ଚରେ ଉଡ଼ିଲେ ମଧ୍ୟ ବହୁତ ଛୋଟ ବସ୍ତୁରେ ଥିଲେ ପୃଥିବୀ ଉପରେ ସେ ଦେଖିପାରିବ ଏତେ ତା'ର ଶକ୍ତି ରହିଛି ଯେଉଁମାନେ ଅଷ୍ଟାଙ୍ଗ ଯୋଗ ସିଦ୍ଧି କରିଛନ୍ତି ସେମାନେ ସବୁ ସୂକ୍ଷ୍ମ ବସ୍ତୁକୁ ଦର୍ଶନ କରିପାରନ୍ତି ତେଣୁ ସେ ଚକ୍ଷୁରେ ମଧ୍ୟ କିଭଳି ଭାବରେ ଆମର ପ୍ରଥମେ କୁହାଗଲା ନା ଅକ୍ଷୁଣତା ଫଳ ବିଧାନ ନ ପରମ ବିଧାନ ଯେଉଁମାନଙ୍କ ଚକ୍ଷୁ ରହିଛି ତାଙ୍କର ଶ୍ରେଷ୍ଠ ଫଳ ହେଉଛି ଭଗବାନଙ୍କ ରୂପ ଦର୍ଶନ କରିବା ଚକ୍ଷୁ ମାଧ୍ୟମରେ ପାନ କରୁଛନ୍ତି ସେମାନେ ଭଗବାନ ନିରୀକ୍ଷ ଶବ୍ଦ ବ୍ୟବହାର କରାଯାଉ କହିବେ ଚକ୍ଷୁ ମାଧ୍ୟମରେ ପାନ କରୁଛନ୍ତି ସେମାନେ ଏ ଭାଗବତ ମଧ୍ୟ ଆମେ ପାନ କରୁଛେ ଯେଉଁମାନେ ପ୍ରକୃତ ରସିକ ଭକ୍ତ ସେମାନେ ଭାଗବତଙ୍କୁ ଶ୍ରବଣ କରନ୍ତି ନାହିଁ ସେମାନେ ପାନ କରନ୍ତି କେଉଁ ଶ୍ଳୋକରେ କୁହାଯାଇଛି ପିଇବତମ ଭାଗବତମ ରସମ ଆଳୟ ମହୁର ରସିକା ଭାବୁକା ଯେଉଁମାନେ ରସିକ ବ୍ୟକ୍ତି ଯେଉଁମାନେ ଭାବୁକ ବ୍ୟକ୍ତି ଭୁବି ଶବ୍ଦ ବ୍ୟବହାର କରାଯାଇଛି ଏ ଭାଗବତମ ଭୁବି ପୃଥିବୀ ପୃଷ୍ଠରେ ହିଁ ଉପଲବ୍ଧ ଆଉ କେଉଁଠି ନାହିଁ ଆମର ବର୍ଣ୍ଣନା କରାଯାଇଛି ଯେଉଁ ପଦ୍ମପୁରାଣରେ ଭାଗବତ ମହାତ୍ମା ବର୍ଣ୍ଣନା କରାଯାଇଛି କ'ଣ ସ୍ୱର୍ଗେ ସତ୍ୟେ କୈଳାସେ ବୈକୁଣ୍ଠେ ନାଷ୍ଟେୟ ରସ ସ୍ୱର୍ଗରେ ରସ ନାହିଁ ଭାଗବତ ରସ ନାହିଁ ସତ୍ୟ ଲୋକରେ ଯେଉଁଠି ବ୍ରହ୍ମା ରହିଛନ୍ତି ସେଠି ମଧ୍ୟ ନାହିଁ କୈଳାସ ଯେଉଁଠି ଶିବ ରହିଛନ୍ତି ସେଠି ମଧ୍ୟ ଭାଗବତ ନାହିଁ ସ୍ୱର୍ଗେ ସତ୍ୟେ କୈଳାସେ ବୈକୁଣ୍ଠେ ନାହିଁ ବୈକୁଣ୍ଠରେ ମଧ୍ୟ ରସ ନାହିଁ ଭାଗବତ ରସ ନାଷ୍ଟେୟ ଲୋକ ଆତ୍ର ପିବନ୍ତୁ ସଦ୍ଭାଗ୍ୟା ତେଣୁ ଯେଉଁମାନେ ସଦ୍ଭାଗ୍ୟ ଯେଉଁମାନେ ଭାଗ୍ୟ ଉଦୟ ହେଇଛି ସେମାନେ ପାନ କରିବେ ଖାଲି ଶୁଣିବେ ନାହିଁ ପିବନ୍ତୁ ସଦ୍ଭାଗ୍ୟା ମା ମଞ୍ଚନ୍ତୁ କହିଛି କେବେ ହେଲେ ତାକୁ ତ୍ୟାଗ କର ନାହିଁ ଭାଗବତ केवल त्याग करने व्यासदेव मंगलाचरण सबुटी कहे या द्वारा समस्त आशीर्वाद दौर व्यासदेव निगम कलपतरोर वैकंफल सुख मुखात मृत दर्वसंजित पीवत भागवत रसमालय गुरु रसिका विभावुका निगम कल्प निगम समस्त शास्त्र जो रही निगम गोटे कल्पतरु कल्पतरु कहले आमर ये तरु अच्छी आम आम दौले फल दौले आम सरीगले आर्तमान समय चलीगला आम ना कितु ये कल्पतरु एरोड़ी जेकोसी फल जेकोसी समय जेकोसी परिमाण चाहिए मिल कल्पतरु तेणु ये शास्त्र कल्पतरु आम जहाँ चाहिए प्राप्त हो पार एवं ये कल्पतरु आंब वृक्ष थे तार किसी आम बर्तमान मूल्य ना मूल्य ही नहीं रही आमर कौन आम सब गवर्नमेंट रोटे मूल्य नौ आम पत्र कौन सीझे पीओ पान कर आम पान करु आम पत्र किए पान कर आंब फल पाचिले से खाइए सब आनंद आनंद ने तेणु से भाव निगम कल्पतर जो रही बहुत शास्त्र रही बहुत वेद पुराण रही कि सुपक्व मिश्र फल होती भागवतम निगम कल्पतर गणितम फलम एवं ये जो मिष्ट फल रही ये जो जत जी मिष्टता रही जो सुहा थट मारिदेव तर मिष्टता आगे बढ़ीज तेणु सुख मुखा अमृत देव संयुतम सुख मुख रु भागवत आख मुखा अमृत देव संयुतम तेणु ये शुणापे कहना व्यासदेव आप आम कहते शुणु बोले टे शुण कहते शुण कितु जो मैंने रसिक से मैंने पीवंतम जो पान करेंगे कर्ण मध्य पान करेंगे पीवंतम तेन मुखा पीवंतम कौन परीक्षित महाराज से कथा कहते दशम स्कंधे जो भागवतम भगवान लीला को संक्षेप वर्णना करदे नवम नव स्कंधे से परीक्षित महाराज चाहते विस्तार भाव शुणापे दुई चार श्लोक में भगवान लीला को वर्णना करदे नवम स्कंध चौबीस अध्याय सुखदेव गोस्वामी तेणु परीक्षित महाराज कहले सुखदेव गोस्वामी कहीं विस्तार भाव वर्णना कर सुखदेव गोस्वामी चाहूल परीक्षित महाराज एत दिन हो तीन दिन उपर हो कौन से खाद्य ग्रहण करना कौन से पानी ग्रहण करना कि विश्राम नौना तेणु से टे विश्राम किसी ग्रहण करूँ से संक्षेप कहले कि दशम स्कंध प्रारंभ में प्रथम अध्याय परीक्षित महाराज कहते प्रभु मुझे कि मुझे किसी ग्रहण मानते खाद्य ग्रहण करूना बोली मत किसी बाधा दूसरी ना नैसा अति दुस्साह छिन्वा त्यक्त दमक बाद ये जो मानने आम खाद्य जो मैंने पाना छाड़ जल जल टे नपीले मैं से बहुत सही पारे ना कि परीक्षित महाराज को नैसा अति दुस्साह ये जो क्षुधा तृषा आपको सही करें ना नैसा अति दुस्साह छिन्वा क्षुधा कि सहे करें किंतु मुक्तो दमपी न बाद जल टे पान न करना कष्ट होना पद्मपुराण वर्णना कर भागवत जो श्रवण करेंगे ये अनाहार श्रवण करने कह बेस्ट फल आस अनाहार को खाद्य ग्रहण न करेंगे कहते पीबंतम से कहते मुझे शुणुच शुणतम ना पीबंतम तो मुखा भोज आपण मुख पद्म श्रवण पान करुचे पीबंतम तो मुखा कौन तापर कौन पीबंतम तो मुखा च्युतम हरिकथा मुतम ये अमृत को आम कर्ण माध्यम पान करुचे तेणु से निरीक्ष से चक्षु माध्यम पान कर भगवान रूप को पान कर जो मैंने भगवान रक्त जो मैंने जिते उन्नत स्तर से मानते अनुभव तार अधिकार रही श्री भगवान कृष्णकर द्वादश स्कंद दशम स्कंद बार अध्याय वर्णना कर भगवान कृष्ण लीला करे कौली भाव देखु इथं सता ब्रह्मसुखानुभूत्या दास्यवतानां परदैवतेना माया सुतानां नरदारकेण साकं मृजहु कृतपुण्यपूजा भगवान जो कुमार वयस लीला रही अंतिम लीला जो रही भगवान हत्या करते अघासुर को से लीला जो चली लीलें सुखदेव गोस्वामी कहते भगवान लीला को देखकर भगवान सांग बाक मैंने बस खाद्य ग्रहण करेणु से देखी सुखदेव गोस्वामी कहते श्लोकटी
इत्थं सतां ब्रह्मसुखानुभूत्या जो भगवान कृष्ण जो देख तक सांग मैंने से बसी सर खाद्य ग्रहण कर क्रीड़ा कर ये कृष्ण को जो देख इत्थं सतां जो मैंने सत् भगवान अच्छे सच्चिदानंद घन तेणु सत् कहले सब भगवान रही सत् चित कहले पूर्ण ज्ञानमय आनंद तो आम जानते आनंद आनंदमय तेणु ये भगवान भगवान विशेष भाव सत् स्वरूप जो मैंने आश्रय नहीं से सतांग भगवान जो मैंने सतांग इतम सतांग ब्रह्मसुख जो से जो मैंने ब्रह्मवादी मैंने कृष्ण को देखते से ब्रह्मसुख अनुभव करते इतम सतांग ब्रह्मसुखानुभूतिया से चक्षु रही समस्त कि किए कौ भाव अनुभव करतम सतांग ब्रह्मसुखानुभूति दास्य गता परदैव तेन जो मैंने भगवान सहित दास्य संबंध में संबंधित दास्य भक्ति संबंधित होती से मैंने देखिले छोट पा पांच वर्ष बाड़क कितना लगुच ये आम प्रभु दास्य गता परदैवतेन परदेव श्रेष्ठ देवता जानते परदैवतेन किंतु जो मैंने मायार अच्छा मायाश्रिता नरदारकेण माया जो मायार अधीन अच्छे त्रिगुण भितर अच्छा से मैंने कृष्ण को देखे कौन भावुं से मैंने ना नरदार केण आम भले जन मनुष्य नरदार केण तेना साकं विजह कृतपुण्य पूजा जो मैंने भगवान सहित लीला भाग नहीं आम मैंने जदि से लीला ना श्रवण मध्यम भगवान लीला भाग नौते तेनाली भाव कृतपुण्य पूजा बहुत पुण्य कर आज भगवान सहित क्रीड़े भाग नहीं आम मैंने से भाव में बहुत पुण्य कर आज भगवान क्रीड़े श्रवण करते कीर्तन करते भाग नहींचे तेणु ये निरीक्ष देखिक भगवान रूप देखिक निरीक्ष नितरा इच्छा करान कर चक्षु मध्यम पान कर रूप को किभली रूप से ना बनित स्वरूप श्रीड़ा ये बनिता कथा कहुमा देवता मान पत्नी मान कथा कह अवसर मान कथा कहुच्छी देवपत्नी मान अवसर मानक बनिता उत्सव भगवान रूपटा हूँ गोटे उत्सव आम उत्सव पालन करें कते प्रकार ये करते आम बलराम जयंती पालन हम जन्माष्टमी पालन हम कते प्रकार मीटिंग करते कते प्रकार आलोचना करते कौन करवा केमी उत्सव पालन करवा कि भगवान रूप हूँ नित्य उत्सव नित्य उत्सव नवस्कम चंद्रश्रद्धार श्रद्धा सुखद भूषण कौन जशानन मकर कुंडल चारुकर्णम भ्राजत कपोल सुभग सविलास हासम नित्योत्सव नित्योत्सव न तत्को दुषे पिबंध्यो नाज्यो नाश्च मुदिता कुपिता निमेश भगवान जो रूप ये गोटे उत्सव भगवान रूप मान गोटे उत्सव किभली ना जस्यानन मकर कुंडल चारुकर्ण जहाँ पर जो मुख रही आनंद रही मकर पूर्ण रे सुंदर कर्ण रे कुंडल धारण कर मत्स्य रूप कौन सीटा मत्स्य मत्स्य रूप कुंडल मकर कुंडल मकर मत्स्य मकर कुंडल धारण करस्यानन मकर कुंडल चारुकर्ण बहुत सुंदर कर्ण रे मकर कुंडल शोभित हो कुंडल भगवान कर्ण द्वारा शोभित होती कपड़ मध्य शोभित हो कपड़ कर गाल जस्यानन मकर कुंडल चार भाजत भाजत कहले बहुत उज्जवल देखा जा रूप तर भगवान भाजत कपोल भगवान कपोल गाल से प्रतिफलन होगवान रूप जो रही मिरर भाई मिरर ठार आहरी सुंदर हम प्रतिफलन आसवर चिकन ये भाव रही भाजत कपोल सुभग ये प्रकृति में समस्त भाग्य उदय करुच्ची रूप देखिक सबिलास हासन किभली मुख रही ना विलास रूप हास्य विलास पूर्ण हास्य से प्रकाश करस हास्य एवं नित्योत्सव यहाँ नित्य उत्सव भगवान भगवान रूप दर्शन करती आम सूरदास आज सूरदास गीत गाने गान करवा गणगीत सूरदास अंध थे किंतु भगवान रूप को दर्शन करुले नित्य उत्सव रूपटा उत्सव नित्योत्सव न तत्र पूर्व ଏଭଳି ରୂପ ରହିଛି ଯେଉଁ ରୂପକୁ ଦେଖିକରି ତୃପ୍ତି ହେଉନଥିଲେ, ତୃପ୍ତି ହେଉନଥିଲେ, ରୂପ ଦେଖିକି ରହିଯାଉଥିଲେ, ଯେମିତି ଯେ କହିବ ଇଏ ଗୋଟେ ପ୍ରକୃତରେ ଗୋଟେ ମନୁଷ୍ୟ ବା ପୁରୁଷ ଲୋକ ବା ନାରୀ ଲୋକ ବା ଇଏ ଗୋଟେ ପ୍ରତିମା, ଏଭଳି ଭାବେ ରହିଯାଇଥିଲେ, ଚିତ୍ର ପ୍ରତିମା ଭଳି ରହିଯାଇଥିଲେ। ଯେଉଁ ଆସିବ ମୁରଳୀ କଥା କ'ଣ ବେଣୁ କଥା ଆସିବ ଆମେ ଶୁଣିବା, ସେ କଥା ଚିତ୍ର ପ୍ରତିମା ହୋଇଯାଉଥିଲେ, ସେମାନେ ପ୍ରସ୍ତର ଭଳି ହୋଇଯାଉଥିଲେ, ପାଷାଣ ହୋଇଯାଉଥିଲେ, ପାଷାଣ ପାଣି ହୋଇଯାଉଥିଲା, ଜଳ ବା ତରଳ ପଦାର୍ଥ ପାଷାଣ ହୋଇଯାଉଥିଲା। ଭଗବାନ ବେଣୁର ଏତେ ରହିଛି, ତା'ର ଆକର୍ଷଣ ରହିଛି, ତା'ର ଏଭଳି ତା'ର ପ୍ରଭାବ ରହିଛି। ତେଣୁ ନିତ୍ୟୋତ୍ସବ ନ ତତ୍ପୁର ଭଗବାନ ରୂପ ଯେତେ ଦେଖୁଥିଲେ ମଧ୍ୟ ସେମାନେ ତୃପ୍ତି ପାଉନଥିଲେ, ଆହୁରି ଦେଖିବା ପାଇଁ ତାଙ୍କୁ ସୌଭାଗ୍ୟ ମିଳୁନଥିଲା। ଗୋଟିଏ ଥର ସୌଭାଗ୍ୟ ମିଳିଥିଲା, ସାତ ଦିନ ସାତ ରାତି ଧରି ଶ୍ରବଣ ଦେଖୁଥିଲେ, ଦର୍ଶନ କରୁଥିଲେ ଗିରି ଗୋବର୍ଦ୍ଧନ ଲୀଳାରେ। ଆମେ ଶ୍ରବଣ କରିବା ଚବିଶ ଅଧ୍ୟାୟରେ ଆସିବ ସେ କଥା, ଚବିଶରୁ ଚବିଶ ପଚିଶ ଛବିଶ ତିନିଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସତେଇଶରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଚାରିଟି ଅଧ୍ୟାୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ସାତ ଦିନ ସାତ ରାତି ଧରି ଭଗବାନ ରୂପକୁ ପାଳନ କରୁଥିଲେ ସେମାନେ, ସବୁ ବ୍ରଜବାସୀ ସେମାନେ ଏକ ସମୟରେ। ତେଣୁ ଇଏ ନ ତୃପୁର ଯେତେ ରୂପ ଭଗବାନ ଦେଖୁଥିଲେ ମଧ୍ୟ ସେମାନେ ତୃପ୍ତି ପାଉନଥିଲେ। ଆମ ଲୋକମାନେ ଅଛନ୍ତି, ସେ କହିବେ ଆମେ ଯାଇଛୁ ଦର୍ଶନ କରିଥିଲୁ, ଆଉ ଯିବା ଦରକାର ନାହିଁ, ଦେଖିଦେଇଛୁ ଦର୍ଶନ କରିବୁ, ଦଶ ବର୍ଷ ତଳେ ଦେଖିଥିଲୁ, ତା'ହେଲେ ଆମେ ଯାଇଛୁ, ଆମେ ପୁରୀ ଯାଇଥିଲୁ ଆମେ ଦର୍ଶନ। କିନ୍ତୁ ଭଗବାନଙ୍କ ରୂପ ଏଭଳି ଯେଉଁ ଦଶ ବର୍ଷ ତଳେ ଦେଖିଥିଲେ, ଗୋଟିଏ ମିନିଟ୍ ପୂର୍ବରୁ ଯାହା ଦେଖୁଛେ ସେ ରୂପ ବର୍ତ୍ତମାନ ପରିବର୍ତ୍ତିତ ହୋଇଯାଉଛି। ଭଗବାନ ରୂପ ନିତ୍ୟ, ଆଦ୍ୟମ ପୁରାଣ ପୁରୁଷମ ନବଯୌ, ନବଯୌବନ ସବୁବେଳେ ନିତ୍ୟ ନୂତନ, ଭଗବାନ ରୂପ ସବୁବେଳେ ନୂତନ ଲାଗୁଥିବ, ବା ଭକ୍ତର ଭାବ ଅନୁସାରେ ସେ ରୂପକୁ ଦର୍ଶନ କରିବେ ସେମାନେ, ନିତ୍ୟୋତ୍ସବ। ତେଣୁ ଯେଉଁ ରହିଛି ଭଗବାନ ରୂପ ନ ତୃପୁ, ସେମାନେ ତୃପ୍ତି ପାଇପାରୁନଥିଲେ, ଆହୁରି ଦେଖିବା ପାଇଁ ଚାହୁଁଥିଲେ, ଆହୁରି ଆହୁରି ଅଧିକରୁ ଅଧିକ ସେମାନେ ଦେଖିବା ପାଇଁ ଚାହୁଁଥିଲେ। ତେଣୁ ସାତ ଦିନ ସାତ ରାତି ଯେତେବେଳେ ଗଲା ପରେ ଯେତେ ବର୍ଣ୍ଣନା କରାଯାଇଛି ଭାଗବତରେ ଚବିଶ ଅଧ୍ୟାୟରେ ଯେଉଁ ଭଗବାନଙ୍କର ଯେଉଁ ଗୋବର୍ଦ୍ଧନ ଲୀଳା ରହିଛି, ଭଗବାନ ତାଙ୍କୁ ପଠାଇଲେ ମଧ୍ୟ ସେମାନେ ଯାଉନଥିଲେ, ଏଭଳି ତାଙ୍କର ଆନନ୍ଦ ରହିଥିଲା, ତୃପ୍ତି ହେଇ ଏତେ ଆନନ୍ଦ ପ୍ରାପ୍ତ ହେଉଥିଲେ। ଭଗବାନ କହିଲେ ଯାଅ, ଏବେ ଆଉ ଇନ୍ଦିର ବର୍ଷା ନାହିଁ, ବନ୍ଦ ହୋଇଗଲାଣି, ତୁମେ ଯାଅ, କହିଲେ ମଧ୍ୟ ସେମାନେ ଯାଉନଥିଲେ। ସେଥିପାଇଁ ଭକ୍ତ ଜଣେ ଦର୍ଶନ ରଚନା କରିଛନ୍ତି ଗୀତ ଗୋଟେ, କ'ଣ ଅଚନ୍ଦ୍ର ଆସିଥିଲି କାଳିଆ ତୋ ଦର୍ଶନ ପାଇଁ ରେ, ତତେ ଛାଡ଼ି ଯିବାକୁ ମନ ପଡ଼ୁ ନାହିଁ ରେ। ଭଗବାନ ରୂପ ଯଦି କାଳିଆ ତୋ ଦର୍ଶନ ପାଇଁ ରେ, ତତେ ଛାଡ଼ି ଯିବାକୁ ମନ ବଳ ଚାହୁଁନଥିଲେ ଯିବା ପାଇଁ, କିନ୍ତୁ ଭଗବାନ ତାକୁ କହିଲେ ନାହିଁ ତୁମେ ଯାଅ, କଥା ବହୁତ କଷ୍ଟ କରୁଛନ୍ତି, ମାନେ ତରତର ହିଁ ଯାଉନାହାନ୍ତି କୌଣସି କାରଣରୁ, ଯଦି ଆମେ ଗୋଟେ ରହିଯାଇଛେ, ବର୍ଷା ପଡ଼ିଲା କ'ଣ ହେଲା, ବର୍ଷା ହେଲା, ଆମେ ରହିପାରୁଛୁ ଗୋଟେ ଜାଗାରେ ରହିଛେ, କିନ୍ତୁ ଚିନ୍ତା କରୁଛୁ କେମିତି ବର୍ଷା ଛାଡ଼ିବା ଆମେ ଯିବା। ସେଭଳି ଭାବରେ ଏମାନେ ସାତ ଦିନ ସାତ ରାତି ରହିଲେଣି, କୌଣସି ଖାଦ୍ୟ ପାନୀୟ ଗ୍ରହଣ କରୁନାହାନ୍ତି, କିନ୍ତୁ ତଥାପି ସେମାନେ ଚାହୁଁନାହାନ୍ତି ଯିବା ପାଇଁ, ଧୀରେ 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 ଯାଉଛନ୍ତି, ଆସୁଛନ୍ତି, ଯିବା ପାଇଁ ଚାହୁଁନାହାନ୍ତି। ଭଗବାନ ରୂପ ଏଭଳି, ତେଣୁ ନ ତୃପୁର ଭଗବାନ ରୂପ ଦେଖିକି ମଧ୍ୟ କେହି ତୃପ୍ତି ହୁଅନ୍ତି ନାହିଁ। ଦୃଷି ବି ସେଠି ମଧ୍ୟ କୁହାଯାଏ ଦୃଷି ବି ପିବନ୍ତି, ସେମାନେ ଚକ୍ଷୁ ମାଧ୍ୟମରେ ପିବନ ପାନ କରୁଥିଲେ ଭଗବାନ ରୂପକୁ, ଏବେ ଏଠି ନିରୀକ୍ଷ ଶବ୍ଦ ବ୍ୟବହାର କରାଯାଇଛି, ପାନ କରୁଥିଲେ ସେମାନେ ତାଙ୍କ ରୂପ ଭଗବାନ ରୂପକୁ ଚକ୍ଷୁ ମାଧ୍ୟମରେ। ଦୃଷି ବି ପିବନ୍ତି ନାର୍ଯ୍ୟ ନରାଶ୍ଚ, ଗୋମାନେ ଏଭଳି ଦୃଶ୍ୟକୁ ଅନୁଭବ କରୁଥିଲେ ବା ପାନ କରୁଥିଲେ, ନାର୍ଯ୍ୟ ନରାଶ୍ଚ ନାରୀ, ସାଧାରଣତଃ ପୁରୁଷର ଗୋଟେ ସ୍ତ୍ରୀ ପ୍ରତି ଆକର୍ଷଣ ଥାଏ, ନାରୀମାନଙ୍କର ପୁରୁଷ ପ୍ରତି ଆକର୍ଷଣ, କୃଷ୍ଣ ପ୍ରତି ଆକର୍ଷଣ ହେଇଗଲା ଚଳିବ, କିନ୍ତୁ ପୁରୁଷମାନେ ମଧ୍ୟ ନରାଶ୍ଚ, ପୁରୁଷମାନେ ମଧ୍ୟ ସେ କୃଷ୍ଣ ଏଭଳି ପୁରୁଷ, ତାଙ୍କ ପ୍ରତି ମଧ୍ୟ ଆକର୍ଷଣ, ତାଙ୍କ ରୂପ ଆକର୍ଷଣ, ଅନ୍ୟମାନଙ୍କ କଥା କ'ଣ କହିବା, ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଭଗବାନ ରୂପ ଏଭଳି, ସ୍ୱୟଂ ଅସାମ୍ୟା ଜୟସ୍ତ ଦିଶ ସ୍ୱରାଜ ଲକ୍ଷ୍ମୀ ଆର୍ଥ ସମସ୍ତ କାମ बड़ी हरद्वी स्त्रोक पाणी किरीट कोटि वितपाल पीठ भगवान रूप रूप सहित कई समान ही पारे ना तेणु कृष्ण जो चारोटी माधुरी रही रूप माधुरी गोटे रही रूप माधुरी सहित कई समान ही पारे ना असम्य अतिशय कि समान ही पारे ना अतिशय कथा कौन कह स्वयं को असम्य त्रधीश तीन लोक से ईश स्वराज्य लक्ष्मी तो समस्त सबकि कामना पूर्ण हो जाए किसी बाकी ना पूर्ण से जहाँ चाहिए से जहाँ प्राप्त हे स्वराज्य लक्ष्मी आप तो समस्त काम बड़ी हर भी स्त्रीलोक पाड़े समस्त लोकपाल मैंने आने उपहार प्रदान करती किरीट कोटी एडित पाठ पीठ तर किट जो रही सुवर्ण मस्तक धारण कर सुवर्ण किरीट सब धारण कर सब विभिन्न मणिमाणिक सब धारण कर किट को जो मस्तक रही जो मुकुट मुकुट सहित भगवान पाद पद्म कौन समर्पण करती निजी समर्पित समर्पण समर्पण करती भगवान रूप समस्ते आकर्षित हूँ एवं निजे मत आकर्षित हूँ भगवान एभली रूप रही भगवान विस्मापन मुह जन्मर्तृलोकम स्वयोग माया बलम दर्शयिता गृहत विस्मापन स्वच्छे परम पदम भूषण भूषणांगम ये भगवदगीता श्रीमद्भागवत तृतीय स्कंद द्वितीय अध्याय बार श्लोक यहाँ उद्धव कौशल विद्रोह भगवान चली जाइंटर लीला को स्मरण कर बहुत मन दुखे बहुत कातर भाव क्रंदन करद्धव ये कौन भगवान लीला को वर्णना करद्रोह को विद्रोह जानाप चाहिए चारोट अध्याय उद्धव विद्रोह संवाद रही तेणु से कहु जन्मर्त्यलोक स्वयोग भगवान जो आसते भगवान जो लीला चली मर्त्यलोक मर्त्यलोक मैंने भगवान रूप को देखिपारे ना शक्ति ना कि भगवान मर्त्यवासी मान देखा भाई चक्षुरे देखापी भगवान से रूप धारण करते जन मर्त्यलोक स्वयोग भगवान जो आसज योग बल अंतरंगा शक्ति बल भगवान आस जोग माया भगवान अंतरंगा शक्ति बल आसग माया बलम एवं दर्शिता गृहत दर्शन कर दर्शन दौरान समस्त को गृहत एवं जो मैंने से रूप को देखुं से मैंने विस्मापन से मैंने सब विस्मित हो जाते रूप किए रही कि से रूप देखा हरी गोटे गीत अच्छी मते से रूप देखा हरी कितने रूप सुंदर रूप रही तेणु निज को भगवान रूप एभली सी निजे मत आकर्षित हमारे रूप को यहाँ भगवान द्वारका लीला वर्णना कर भगवान जो द्वारकार सब रही खम्भ सब रही मणि मणिक सब या खम्भ सब स्फटिक इत्यादि से आम रूप देखा कौन आमर प्रतिफलन आसव से रूप भगवान निज रूप को देख भाव किए सुंदर पुरुष भगवान भावुंट आमर रूप को वर्णना कर तेणु से जापार ना ये मोर छवि मोर प्रतिफलन बोली जापार ना तेणु सी भावुं पुरुष किए ये सुंदर पुरुष से निजे आकर्षित हो जाए तेणु तापर जो सी एपट सेपट हो गले देखे से रूप हो यहाँ मोर रूप निज रूप प्रति मत आकर्षित हो जाती विस्मापन सोश से सौभ करते समस्त सौभाग्य वर्धन करे भगवान से रूप सौभ करते परम पदम श्रेष्ठ पद श्रेष्ठ रूप से भूषण भूषणांग भगवान जो भूषण धारण करती जो अलंकार धारण करती से अलंकार मैंने भगवान रूप को वर्धन करती ना अलंकार भगवान रूप द्वारा अलंकृत हो जाए भूषण भूषणांगम आमर विश्वनाथ चक्रवर्ती ठाकुर भाष्य कौन से कथा भूषण भूषणांगम दुई बार श्लोकटी अच्छा भूषणाना अपि भूषणानी अंगानी जस इति परम सौंदर्य उत्तम भूषणा मानकर भूषण मान से भूषित हो जाकर अंगरे
परम सौंदर्य। तेणु ये भगवान यही भाव नित्योत्सव वनितोत्सव रूप शील से रूप से शील शील कहले जन बहुत बड़े सुंदर रूप थी कि आचरण भल न ये सुंदर तार आचरण न्यवहार भल नीते भल रूप थे तार कि पसंद करेंगे ना लोक मैंने जिते भल रूप थे कौन शील भल ना आचरण भल ना कदर्ज आचरण करगवान जो रही शील बहुत मार्जित भगवान आचरण जो रही बहुत मार्जित भगवान जो भगवान यही जानव भगवान शील एभली भाव में जो भृगुमुनि जाते परीक्षा करने किए श्रेष्ठ कार शील कहार आचार श्रेष्ठ सब कथा परीक्षा करें भगवत्ता परीक्षा करेंगे बहुत जिनस रही भगवतार टेस्ट जो हम तेणु भृगुमुनि कथाटी कहे कि आम ये कहवा नहीं अंतिम आम खाली ये कह विष्णु बाबू जो जाते के रूपशील के आचरण के कौन बहुत विनम्र आचरण भगवान भृगुमुनि आसिले भगवान कौन करते ना शयान श्रेय उत्संगे पत्नी कोल मथार भी शयान करते शयान श्रेय उत्संगे भृगुमुनि आसिले सीधा जाकर पदा बक्षस पाड़ बक्षर पद प्रहार करदे ये भगवान शील देखु भगवान सांगे सांगे तत उत्साह भगवान सांगे सांगे उठी पड़े और जा क्षमा प्रार्थना कले ये भगवान शील कहले मोर छाती मुझे ना छाती फोन कर स्वागत कर तेणु मत क्षमा करूँ मोर छाती मोर मैंने कौन बक्ष बहुत कठोर आपण पाद बहुत कोमल ब्राह्मण देवता कहीं ग्राम पाद को आंशी दौंस भृगुमुनि कांदी पकेले एभली भगवान शील देखिक एभली भगवान आचरण रूपशील खाली रूप जे सुंदर ता ना शील भाव में भगवान आचरण सहित कह आचरण सामान हो पार ना एमती ब्रह्मा विष्णु ब्रह्मा शिव फेल हो गले से परीक्षा पुत्र ब्रह्मा पुत्र नहीं जाए परीक्षा करने भृगुमुनि जी भगवान जो विभूति भृगु भागवत वर्णना कर भगवान वर्णना से जान भगवान विभूति तेणु से तेणु यही भाव रूपशील भगवान रूप वनितोत्सव रूपशील ये सुंदर रूप भगवान से ही रूप से सब लीला करसन बर्तन वेणु गीत गान करोच्चारण करक सहित विभिन्न प्रकार लीला करेणु ये देखी कृष्ण निरीक्ष वनितोत्सव रूपशील श्रुवा च कणित वेणु विविध गीत खाली देखुना श्रवण करण मध्यम श्रवण कर आम कही प्रथम दिन भगवान जो वेणु आदर कर समग्र त्रिभुवन को जाऊँ से वेणु तीन लोक ब्रह्मलोक ब्रह्मलोक पर्यटन जा ब्रह्मा पर्यटन जा भगवान वेणु आम जदि आमर जो रही बर्तमान मॉडर्न टेक्नोलोजी आम जब आमेरिकार कथा से बर्तमान आम ये देखिपे बुर्ला देखिपे भगवान टेक्नोलोजी कौन कह शहे वर्ष शहे कोटी वर्ष पर जो टेक्नोलोजी बाहर से टेक्नोलोजी भगवान पाखे रही भगवदगीता ब्रह्म संहिता ब्रह्मा संहिता कहते पंथास्त कोटी शतवर्षर संप्रगम्य शहे कोटी वर्ष धरिकी गवेषणा कर चलने जो टेक्नोलोजी पाई ना से टेक्नोलोजी भगवान पाखे रही भगवान बहुत जोर बजन आम माइक दरकार होती भगवान माइक दरकार ना वेणुरे वेणु बंशी प्रिय सखी भगवान प्रिय सखी से बंशी बंशी प्रिय सखी भी कहुई बंशी माध्यम सब किसी कार्य करदे सी गोचारण बंशी माध्यम करदे एवं भगवान जब तक पुत्र ज्ञान देने इंजीनियर इंजीनियरिंग पढ़ाई चिंता करते भगवान को गोटे इंजीनियर करवा से भौतिक जगत सृष्टि करो कलेज पढ़े चिंता करना आम शिशुम राधाकृष्ण स्वामी महाराज कहते हम जो इंजीनियरिंग पढ़ापी जड़े चार वर्ष पढ़ू अदर पक्षे चार वर्ष पढ़ू कलेज बहुत डोनेसन देकर सब विभिन्न प्रकार रही कि भगवान जो पिला पढ़े ब्रह्मा गर्भसत गर्भदत्त विष्णु पुत्र ब्रह्मा पाठ पढ़े चारोटी श्लोक कहले कि कहले से वंशी मध्यम ବଂଶୀମାଧବ ସେ ଶ୍ଳୋକ ସବୁ କହିଦେଲେ ଚାରୋଟି ଶ୍ଳୋକରେ ବ୍ରହ୍ମା ଏଭଳି ଇଞ୍ଜିନିୟରିଂ ବିଦ୍ୟା ପ୍ରାପ୍ତ ହୋଇଗଲେ ଯେଉଁ ଇଞ୍ଜିନିୟରିଂ ବିଦ୍ୟା ଏ ପର୍ଯ୍ୟନ୍ତ ମଧ୍ୟ ମାନେ ଇଞ୍ଜିନିୟରମାନେ ଜାଣିପାରୁନାହାନ୍ତି, ଡକ୍ଟରମାନେ ଜାଣିପାରୁନାହାନ୍ତି, ସାଇଣ୍ଟିଷ୍ଟମାନେ ଜାଣିପାରୁନାହାନ୍ତି, ସେଇ ଚାରୋଟି ଶ୍ଳୋକରେ ଏତେ ଜ୍ଞାନ ରହିଛି। ବଂଶୀମାଧବ ସେ ବତେଇଦେଲେ ଚାରୋଟି ଶ୍ଳୋକରେ, ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ 32-35 ଏ ଚାରୋଟି ଶ୍ଳୋକ ହେଉଛି ଭାଗବତର, ଚତୁଃଶ୍ଳୋକ ଭାଗବତ ରହିଛି। ବ୍ରହ୍ମା ଏଭଳି ସେ ଜ୍ଞାନ ପ୍ରାପ୍ତ ହେଲେ ଯେଉଁ ରକ୍ତ ତିଆରି କରୁଛନ୍ତି, ବ୍ଲଡ଼ ତିଆରି କରୁଛନ୍ତି, ଆମର ଡାକ୍ତରମାନେ ମଧ୍ୟ ତିଆରି କରିପାରୁନାହାନ୍ତି, ଅନ୍ୟମାନଙ୍କଠୁ ବ୍ଲଡ଼ ନେଲେ ସେ କାର୍ଯ୍ୟ କରିବେ ନ କରିପାରିବେ ନା। ଚକ୍ଷୁ ଏଭଳି ଭାବେ ତିଆରି କଲେ ଆମର ଆମେ ଗୋଟେ ଚକ୍ଷୁ କରିପାରିବା ନାହିଁ। ସେଇଭଳି ଭାବେ ବହୁତ ଜିନିଷ ଆମର ରହିଛି, ଏପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକମାନେ ସେଟାକୁ ଜାଣି ତା'ର ଟେକ୍ନୋଲୋଜି ଜାଣିପାରିନାହାନ୍ତି, ଟେକ୍ନୋଲୋଜି ଡେଭଲପ୍ ହୋଇନି ଏପର୍ଯ୍ୟନ୍ତ, କିନ୍ତୁ ବ୍ରହ୍ମା ଲେଟେଷ୍ଟ ଟେକ୍ନୋଲୋଜିରେ କାମ କରୁଛନ୍ତି ବ୍ରହ୍ମା। ତେଣୁ ଭଗବାନ ତାଙ୍କ ବଂଶୀ ମାଧ୍ୟମରେ ସବୁକିଛି କାର୍ଯ୍ୟ କରିପାରିବେ। ତେଣୁ ସ୍ୱର୍ଗଲୋକ ମଧ୍ୟ ଯାଇଛି ତାଙ୍କ ବେଣୁ ଧ୍ୱନି ତତ୍ ଶ୍ରୁତୁଆ, ସେଟାକୁ ସେ ଶୁଣିଲେ ସ୍ୱର୍ଗଲୋକରେ, ସ୍ୱର୍ଗଲୋକରେ ଶୁଣି ତତ୍ ପୁଣିତ ବେଣୁ ବିଭିକ୍ତ ଗୀତମ, ଭଗବାନ ଯେଉଁ ବେଣୁ ବାଦନ କରୁଛନ୍ତି ବିଭିକ୍ତ ବେଣୁ, ଆମେ କହିଥିଲେ ବେଣୁ ବିଷୟରେ କାଲି କହିଥିଲେ, ବେଣୁ ପୂର୍ଣ୍ଣିଙ୍ଗ ବେଳେ ଏ ଯେଉଁ ମାନେ ଗୋପୀମାନେ କହୁଛନ୍ତି ବେଣୁ ଶବ୍ଦ ବ୍ୟବହାର କରୁଛନ୍ତି, ସେ ବଂଶୀ କହୁନାହାନ୍ତି ବା ଅନ୍ୟ କିଛି କହୁନାହାନ୍ତି, ମୁରଳୀ କହୁନାହାନ୍ତି। ତେଣୁ ଏହି ବେଣୁ ବିଭିକ୍ତ ଗୀତମ କୋଣିତସ୍ୟ, ସନାତନ ଗୋସ୍ୱାମୀ ତାଙ୍କ ଟୀକାରେ କହୁଛନ୍ତି କୋଣିତସ୍ୟ ମାନେ ବାଧିତସ୍ୟ, ଭଗବାନ ବାଦନ କରୁଛନ୍ତି, କୋଣିତ କହିଲେ ବାଦନ କରୁଛନ୍ତି, ବେଣୁ ବାଦନ କରୁଛନ୍ତି, କହିବା ଦ୍ୱାରା କ'ଣ ବେଣୁ ଯେଉଁ କରୁଛନ୍ତି ବିଭିକ୍ତ ମାନେ ଶୁଦ୍ଧ, ଶୁଦ୍ଧ ଇଏ ହେଉଛି କ'ଣ ଶବ୍ଦ ବ୍ରହ୍ମ, ଭଗବାନଠାରୁ ଶବ୍ଦ ଆସୁ, ଶବ୍ଦ ବ୍ରହ୍ମ ଭଗବାନ ବ୍ରହ୍ମଙ୍କଠାରୁ ଆସୁଛନ୍ତି ଶବ୍ଦ ବ୍ରହ୍ମ, ସବୁକିଛି ଜ୍ଞାନ ତା ଦେହରେ ରହିଛି, ଓଂ ଓଂକାରରେ ସବୁକିଛି ରହିଛି। କ'ଣ ପ୍ରଣବ ସର୍ବବେଦେଷୁ, ସମସ୍ତ ବେଦକୁ ଯଦି ଗୋଟିଏ ଅକ୍ଷର ପ୍ରକାଶ କରାଯିବ ସେ ହେଉଛି ଓଂକାର ବା ପ୍ରଣବ। ତେଣୁ ଏ ଶୁଦ୍ଧ ଶବ୍ଦ ସେ ଶ୍ରବଣ କରୁଛନ୍ତି, ବିଭିକ୍ତ ବିଭିକ୍ତ ବେଣୁ ବିଭିକ୍ତ ଗୀତ କହିଲେ ସେ ବେଣୁର ମାଧ୍ୟମରେ ମଧ୍ୟ ବିଭିନ୍ନ ପ୍ରକାର ଗୀତ ସେ ବାଦନ କରୁଛନ୍ତି ବେଣୁ ମାଧ୍ୟମରେ। ତେଣୁ ଏଇଟାକୁ ଶୁଣୁଛନ୍ତି ସ୍ୱର୍ଗର ବନିତାମାନେ, ଶୁଦ୍ଧ ମନୋଜ୍ଞ ବା ଏ ଶୁଦ୍ଧ ସ୍ୱର ରହିଛି, ଆମର ଯେଉଁ ରହିଛି ସପ୍ତ ସ୍ୱର ରହିଛି ସାରେଗମ ପାଦାନି, ଏଇ ସ୍ୱରରେ କେତେ ସ୍ୱର ବାହାରିଲାଣି, କେତେ ପ୍ରକାର ସ୍ୱର ବାହାରୁଛି, ସରୁ ନାହିଁ, ଅନନ୍ତ ସ୍ୱର ରହିଛି। ଭଗବାନ ସେଭଳି ଭାବରେ ତିନୋଟି ଗୁଣରେ ତିଆରି କରିଥିଲେ, 84 ପ୍ରକାର ଜୀବ ସୃଷ୍ଟି କରିଦେଲେ ତିନୋଟି ଗୁଣରେ, ସତ୍ୟରଜ ତମ ତିନୋଟି ଗୁଣରେ 84 ପ୍ରକାର ଶରୀର ସୃଷ୍ଟି କରିଦେଲେ। ସେଇଭଳି ଭାବରେ 7 ଧ୍ୱନି ରହିଛି, ଯେଉଁ କ'ଣ ଶବ୍ଦ ରହିଛି, ଶବ୍ଦ ସାରେଗମ ପାଧାନୀ ଯେଉଁ ରହିଛି, ଏଇ ସାରେ ସେ 7 ଶବ୍ଦରେ ସ୍ୱରରେ କେତେ ପ୍ରକାର ସ୍ୱର ବାହାରୁଛି, ସେ ସବୁ ନାହିଁ ସ୍ୱର। ଆମର ସୁରଦାସ ମଧ୍ୟ ଆଉ ଗୋଟେ ସ୍ୱର ବାହାର କରିଦେବେ, ଏତେ ବାହାରିଛି ସେ, କିନ୍ତୁ ସ୍ୱର ଶୁଣିବା ପାଇଁ ନାହାନ୍ତି କିଛି, ଯାହା ହେଉ ଏଇ ସ୍ୱର ରହିଛି। ତେଣୁ ଶୁଦ୍ଧ ଏବଂ ମନୋଜ୍ଞ ବା ମନକୁ ଆକର୍ଷିତ କରୁଛି, ମନକୁ ଯଦି ଆକର୍ଷିତ ଶବ୍ଦ ଶୁଣିକି ଆକର୍ଷିତ ହୋଇଯାଉଛନ୍ତି ସେମାନେ, ବେଣୁନାଥ ଶୁଣିଦେଉଛନ୍ତି, ରହିପାରୁନାହାନ୍ତି ସ୍ୱର୍ଗରେ ରହିପାରୁନାହାନ୍ତି, କିଛି ମନୋଜ୍ଞ ମନକୁ ମନକୁ ଆନନ୍ଦ ପ୍ରଦାନ କରୁଛି ମନକୁ। ସମସ୍ତେ ଏଇ ମନକୁ ମନ ଦ୍ୱାରା ଚାଳିତ ହୋଇକରି କିଏ କେତେ କ'ଣ କାର୍ଯ୍ୟ କରୁଛି ଆଜି, ଭଗବାନ ପାଖରେ ଜଣଙ୍କ ମନକୁ ଆସିଯାଉଛି ମାନେ ସେ ପ୍ରକୃତରେ ତାର ଜୀବନ ଧନ୍ୟ ହୋଇଗଲା। ଏଇଟା କ'ଣ ଟ୍ରେନିଂ ନେଉଛେ କେମିତି ମନକୁ ଭଗବାନ ପାଦ ପଦ୍ମ ଲଗେଇବା, ସଭି ମନ କୃଷ୍ଣ ପଦାର ବିନ୍ଦେ ଭଗବତ ଗୀତାରେ ସବୁ ଶ୍ଳୋକ କହିସାରି ଅନ୍ତିମରେ କହିଲେ ଅର୍ଜୁନ ସବୁଠୁ ସାର କଥା କ'ଣ ଜାଣିଛ ଭାଗବତମରେ, ନା ପ୍ରଭୁ କ'ଣ ତାର ଶୋକ ଶୁଣ, ଏ ସାର ଶୋକ କେହି ଜାଣିପାରିବେନି, ମୁଁ ତୁମକୁ କହୁଛି ସେଥିପାଇଁ ଆଉ ଥରେ କହୁଛ, ମୁଁ କହିଦେଇଛି ତୁମେ ଜାଣିପାରୁନ, ସାର ହେଉଛି କ'ଣ ଭଗବତ ଗୀତାର ସାର ହେଉଛି ଚାରୋଟି ଜିନିଷ, ମନ୍ମନା ଭବ ମଦ ଭକ୍ତ ମଧ୍ୟାଦି ମାନ ନମସ୍କୃ, ଭଗବାନ କହିଲେ ନା ଅଷ୍ଟାଦଶ ଅଧ୍ୟାୟରେ ସର୍ବଭୂୟ ତମ ଭୂୟ, ଭୂୟ ମାନେ ଆଉ ଥରେ କହିଲେ ସର୍ବଧର୍ମମାନେ କ'ଣ ଆଉ ଥରେ କହିଛନ୍ତି, ମନ୍ମନା ଭବଟା କହିଛନ୍ତି ନବମ ଅଧ୍ୟାୟ 34 ଶ୍ଳୋକରେ କହିଛନ୍ତି ଅନ୍ତିମ ଶ୍ଳୋକରେ। ତେଣୁ କହିଲେ ଆଉ ଥରେ ମୁଁ ତୁମକୁ କହୁଛି ସବୁଠାରୁ ଭୂୟତମ, ସବୁଠାରୁ ଶ୍ରେଷ୍ଠ ଜ୍ଞାନ, ସବୁଠାରୁ ଭୂୟତମ ଜ୍ଞାନ ହେଉଛି ଏଇଟା, ଭଗବତ ଗୀତାର ସାର ହେଉଛି ଏଇଟା, ମନ୍ମନା ଭବ ମନରେ ମଧ୍ୟ ଚିନ୍ତା କର,
ଆମେ ଯେଉଁ ଜପ କରୁଛେ, ଯେଉଁ ସେବା କରୁଛେ, ଯାହା ସବୁ କରୁଛେ, ଆର ଉଦ୍ଦେଶ୍ୟ ହେଉଛି ମନରେ କେମିତି ଭଗବାନଙ୍କୁ ରଖିବା, ସ୍ମରଣ କରିବା। ତେଣୁ ଏଠି ଯେଉଁ ଶୁଣି ମନୋଜ୍ଞମ, ସେ ଶବ୍ଦ ଶୁଣି ତାଙ୍କୁ ବହୁତ ମନକୁ ବହୁତ ଆନନ୍ଦ ଦେଉଛି। ମନୋଜ୍ଞମ ରହିପାରୁନାହାନ୍ତି ବା ମନୋଜ୍ଞମ ବା କିମ୍ବା ଆଉ ଯେଉଁ ରହିଛି ଶୃଙ୍ଗାର ଆଦି ରସଲବ୍ଧ ବିଭାଗମ ଗୀତମ, ବିଭିନ୍ନ ପ୍ରକାର ରସ ରହିଛି, ଶୃଙ୍ଗାର ଆଦି ରସଲବ୍ଧମ ଭଗବାନ ହେଉଛନ୍ତି ରସ ବୈଷ, ସମସ୍ତ ରସର ସେ ହେଉଛନ୍ତି ଆଭା। କେତୋଟି ରସ ରହିଛି? ବାରଟି ରସ ରହିଛି। ତେଣୁ ଭଗବାନ ସବୁ ରସ, ଶ୍ରେଷ୍ଠ ରସ ହେଉଛି ଆଦ୍ୟ ଏବ ପର ରସ, ଶ୍ରେଷ୍ଠ ରସ। ରଘୁପତି ଉପାଧ୍ୟାୟଙ୍କୁ ମହାପ୍ରଭୁ ପଚାରିଥିଲେ, ସେ କହିଥିଲେ ସେଇଟା ଶ୍ରେଷ୍ଠ ରସ ହେଉଛି ଆଦ୍ୟ ଏବ ପର ରସ। ଜୟ ଜୟ ଜୁଗଳ ରସ ସର୍ବରସ ସାର ପରତିଆ ଭାବେ ଯାହା ବ୍ରଜେତେ ପ୍ରଚାର। ଶ୍ରେଷ୍ଠ ରସ ହେଉଛି ଶୃଙ୍ଗାର ରସ। ତେଣୁ ସେଇ ଶୃଙ୍ଗାର ରସ ଲବ୍ଧ ବିଭାଗମ ଗୀତମ, ଯେଉଁ କହିଲେ ବିବିକ୍ତ ଗୀତମ, ଏଇଟାକୁ ସେମାନେ ଶୁଣିପାରିଲେ ସ୍ୱର୍ଗର ଦେବ ପତ୍ନୀମାନେ, ଦେବପତ୍ନୀମାନେ ସଚି ସଚିଦେବୀ ଇତ୍ୟାଦି ବା ଅନ୍ୟ ଯେଉଁ ଅପ୍ସରାମାନେ ଅଛନ୍ତି ସବୁ ଶୁଣିକିରି ସେମାନଙ୍କୁ ରହିପାରିଲେ ନାହିଁ। ସାଙ୍ଗେ ସାଙ୍ଗେ ବିମାନ ଧରିଲେ, ଚାଲିଲେ ଦେବୀ ଓ ବିମାନ, ତାଙ୍କ ପାଇଁ ବିମାନ ଧରିବା ପାଇଁ ଯିବାକୁ ପଡ଼ିବ ନାହିଁ, ଟିକେଟ୍ କାଟିକିରି କେଉଁ ଫ୍ଲାଇଟ୍ ଯାଉଛି କେତେ ବ୍ୟୟ କରିବାକୁ ପଡ଼ିବ ନାହିଁ। ସମସ୍ତଙ୍କ ବିମାନ ରହିଛି, କୋଟି କୋଟି ବିମାନ ରହିଛି ସ୍ୱର୍ଗରେ, ସମସ୍ତଙ୍କ ପନ୍ଦର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବିମାନ, କେତେ ବିମାନ ରହିଛି। ତେଣୁ ତାଙ୍କର ଜଣ ଜଣଙ୍କର ଗୋଟେ ଗୋଟେ ବିମାନ ରହିଛି, ଗୋଟେ ଫ୍ୟାମିଲିରେ ଯେତେ ଜଣ ଅଛନ୍ତି ସମସ୍ତଙ୍କ ଗୋଟେ ଗୋଟେ ବିମାନ ରହିଛି। ତେଣୁ ସାଙ୍ଗେ ସାଙ୍ଗେ ବିମାନ ଧରିଲେ ତେଲ ଅଛି କି ନାହିଁ, କ'ଣ ଅଛି କି ନାହିଁ, ଠିକ୍ ଅଛି କି ଇଞ୍ଜିନ୍ ଠିକ୍ ଅଛି କି ନାହିଁ, ଏସବୁ କିଛି ଚିନ୍ତା କରିବା ନାହିଁ, ସବୁ ପରଫେକ୍ଟ ରହିଛି। ବିମାନ ମଧ୍ୟ ତଳେ ରହୁନାହିଁ, ସେ ଉପରେ ରହୁଛି, ଯଦି ଚାହିଁଲେ ବିମାନ ଆସି ପହଞ୍ଚିଗଲା, ବସିଲେ ଚାଲିଲେ। ଦେବ୍ୟ ବିମାନ ଗତେୟ, ବିମାନରେ ବସି ଆସିଗଲେ ପହଞ୍ଚିଗଲେ, ବହୁତ ସମୟ ଲାଗିବ ନାହିଁ, ସାଙ୍ଗେ ସାଙ୍ଗେ ପହଞ୍ଚିବେ। ଦେବ୍ୟ ଦେବ୍ୟମାନେ ଦେବ ଦେବୀମାନେ ସ୍ୱର୍ଗର ଦେବୀମାନେ, ତେଣୁ ସେମାନେ ବିମାନ ଗତେୟ, ବିମାନରେ ଆସି ପହଞ୍ଚି ଯାଉଛନ୍ତି। ଆମେ ଏଇଠୁ କାନାଡ଼ା ଯିବା ପାଇଁ ଆମକୁ ଲାଗିବ 24 ଘଣ୍ଟା ଲାଗିଯାଉଛି, କିନ୍ତୁ ସ୍ୱର୍ଗ ଲୋକରୁ ସେମାନେ ଆସିବେ ତା ପାଇଁ ଏତେ ସମୟ ଲାଗିବ ନାହିଁ, ଗୋଟିଏ ମୁହୂର୍ତ୍ତରେ ଆସି ପହଞ୍ଚିଯିବେ। ସେଇଭଳି ଭାବରେ ଫଟୁଆ ମହାରାଜ ଆସିଥିଲେ, ଗୋଟିଏ ମୁହୂର୍ତ୍ତରେ ସେ ଆସିଲେ, ସ୍ୱର୍ଗ ଲୋକରୁ ଆସିଲେ, ଅଯୋଧ୍ୟା ଧାମକୁ ଆସିଲେ, ସେଇଠି ଭଗବାନ ଧ୍ୟାନ କଲେ, ଭଗବତ ଧାମକୁ ଚାଲିଗଲେ, ଗୋଟିଏ ମୁହୂର୍ତ୍ତରେ ସବୁ ହେଇଗଲା। ତେଣୁ ଦେବୀମାନେ ସବୁ ଆସୁଛନ୍ତି ବିମାନ ଗତେୟ, ବିମାନରେ ଆସି ବିମାନ ଆଗତ ବିମାନ ଗତେୟ ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି, ଏବଂ ଗୋପୀମାନେ ମଧ୍ୟ ଦେଖୁଛନ୍ତି। ଆଗତ ମାନେ ଆସିଗଲେ, ବିମାନରେ ଆସିଗଲେ, ଆଗତ ଶବ୍ଦ ବ୍ୟବହାର କରାଗଲା। ତେଣୁ ସୁଖଦେବ ଗୋସ୍ୱାମୀ ମଧ୍ୟ ସେଇ ବ୍ୟବହାର କଥା ଯାହା ଗୋପୀମାନଙ୍କ ଭାବକୁ ବ୍ୟକ୍ତ କରୁଛନ୍ତି, ବିମାନ ଆଗତ ଆସି ପହଞ୍ଚିଗଲାଣି, ବିମାନ ବେଣୁ ବା ନାଦ ହଉ ବିମାନ ଆସି ପହଞ୍ଚିଗଲାଣି। ଦେବ୍ୟ ବିମାନ ଗତେୟ ସ୍ମରଣ ସାରା, ଏଇଟାକୁ ଯେତେବେଳେ ସ୍ମର, ତାଙ୍କର ଶ୍ରବଣ କରିବା ମାତ୍ରେ ତାଙ୍କର କାମ ବ୍ୟୟ ଯାହା ହେଉଛି, ସ୍ମର କନ୍ଦର୍ପ ଭାବ ଯାହା ହେଉଛି, ତେଣୁ ନୂନ ସାରା କହିଲେ ସେ ଆଉ ତାଙ୍କର ଧୈର୍ଯ୍ୟ ଧାରଣ କରିପାରୁନାହାନ୍ତି, ଯିଏ ରୂପ ରହିଛି ଅଧୈର୍ଯ୍ୟ ହୋଇଯାଉଛନ୍ତି, ରୂପ ଦେଖିବା ପାଇଁ ଗୀତ ଶୁଣିବା ପାଇଁ ଅଧୈର୍ଯ୍ୟ ହୋଇଯାଉଛନ୍ତି, କେମିତି ଆସି ପହଞ୍ଚିବେ। ତେଣୁ ଏଇଭଳି ଭାବରେ ମନୋଭାବରେ ସେ ଯେତେ ଆସୁଛନ୍ତି, ତାଙ୍କର କ'ଣ ହେଉଛି ଦେବୀମାନଙ୍କର, ଅସୁରମାନଙ୍କର ବା ଦେବତାମାନଙ୍କ ପତ୍ନୀମାନଙ୍କର ଭ୍ରଶ୍ୟ ପ୍ରସୂନ କବରା, ତାଙ୍କର କବର ଯେଉଁ ରହିଛି, ତାଙ୍କର ଯେଉଁ ଫୁଲ ସବୁ ଲଗେଇଛନ୍ତି କବରରେ ବା ବେଣୀରେ ଯେଉଁ କବର ଫୁଲ ସବୁ ଲଗେଇଛନ୍ତି, ସିଏ ଆଉ ରହିପାରୁନାହିଁ, ଏତେ ତାଙ୍କର ଅଧୈର୍ଯ୍ୟ ହୋଇଯାଇଛନ୍ତି। ତାଙ୍କର ସବୁ ପ୍ରସୂନ ପୁଷ୍ପ ସବୁ ତଳେ ପଡ଼ିଯାଉଛି, ଭ୍ରଶ୍ୟ ପ୍ରସୂନ କବରା ମୁହୁ ଅର୍ଥ ହେଉଛି କ'ଣ, ମୋହିତ ହୋଇଯାଉଛନ୍ତି ସେମାନେ ଭଗବାନଙ୍କର ଏ ଯେଉଁ ଲୀଳା ରହିଛି, ରୂପ ରହିଛି, ବେଣୁମାଧୁରୀ ରହିଛି, ଯେଉଁ ରୂପ ରହିଛି, ଏଥିରେ ସେମାନେ ମୋହିତ ହୋଇଯାଉଛନ୍ତି। ମୁହୁ ବିନିବ୍ୟ, ତାଙ୍କର କଟିପସନ୍ଦ ସବୁ ଶିଥିଳ ହୋଇଯାଉଛି, ବିନିବ୍ୟ। ଏଭଳି ଭାବରେ ଏ ଯେଉଁ ଶ୍ଳୋକଟି କୁହାଯାଇଛି, ଆର ଟୀକାରେ ବହୁତ ଆଚାର୍ଯ୍ୟମାନେ ବହୁତ କଥା ଟୀକା ଦେଇଛନ୍ତି। ବିଶେଷ ଭାବରେ ଆମେ ସନାତନ ଗୋସ୍ୱାମୀଙ୍କର ଟୀକା କହିବା, ଯେ ସେ କହୁଛନ୍ତି ବୈମାନିକତ୍ୱେନ ଅକସ୍ମାତ୍ ଆଗମନ, ବୈମାନିକ ବିମାନରେ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ, ଅକସ୍ମାତ୍ ଆଗମନ श्रीकृष्ण संगम अयोग्यम चोक्तम। जय श्री सीताराम हनुमान जी की। भगवान का संग से करें ना, कारण से देवी देवलोक रही से मिलना ना सुजोग मिलना ना अजोगत्य योग्यता ना, कि आसी यीड़े से दर्शन कर भाग नौ कहार उद्देश्य हूँ ये जो गोपी जन कौर भाव हूँ कि भाव में ना आम गोप जातिर जन्म होते आमर निज गोप आम निज लोक हेले भी आम से भाग नहीं पारना देख से भाग्यवान। ये आ पूर्व जो उदाहरण देखा हूँ मृगर उदाहरण देते हरिमान उदाहरण देते जोटा हूँ मूढ़ा मूर्ख कि स्वर्गवासी मैंने मैंने बहुत उन्नत स्तर अच्छा उद्यम कर सत्यस्था जो मैंने सत्यगुण रे श्रद्धावान लगते ज्ञान जो मैंने ना ना कौन सत्य सत्ता संजात ज्ञान सत्यगुण रे जो मैंने ज्ञान आसब इत ज्ञानी होकर से कृष्ण प्रति कह जाए आम किए विश्वनाथ चक्रवर्ती कहे से कथा शुणा से तेणु वैमानिक अकस्मात आगमन श्रीकृष्ण संगम अयोग्य चोक्तम योग्यता ना तथापि से आज पहुँची तथापि काम हत धैर्य सत्व मुमु ये स्मर काम काम आसे से मोहित हो जाती अहो गत सुर सुंदरीणाम श्रमण से एवं भूत से सर्वसौभाग्य सौभाग्य मृत सिंधु अस्य दर्शनमपि न आत्मवधि अस्माधि गीति। यही जो सुंदर भगवान जो सुर सुंदरीना देवलोक जो सुंदरी रही देव मान सौंदर्य मान वर्णना कर भागवत अन्य शास्त्र मानक शरीर कि सुगंधि आसे सेंट लगे पड़े शरीर सब बाहर कौन पद्म पद्मी सुगंधि आसे दशम श्रम सड़चाई सुधार कहुई नायम श्रीअंग नितांत हृत्य प्रसाद सोर जोशिता नलिनगंधा रुचा कुतन्या सोर जोशिता यू कह दशम श्रम सड़चाई सुधार उद्धव कही जे जो सोर जोशिता जो स्वर्ग जोशिता मान जो स्त्री मान अच्छा से मानकर नलिनगंधा शरीर सेंट पकड़ा दरकार ना सब सुगंधि बाहर थी नलिनगंधा पद्मर सौगंधि आसर शरीर तेणु एभली सुर सुंदरी नाम भी समूहनस्य से मोहित हो जाती एवं भूत से सर्वसौभाग्य मत सिंधु सौभाग्य सिंधु सागर भगवान जो अमृत रूपर अमृत सागर रही तेणु अस्य दर्शन भी न आपनुवंती अस्मा आमे से रूप को देखी पार ना तेणु धिक धिक भाव भाव आज बहुत आश्चर्य बहुत कथा कहते आमर समय जाऊँ तेणु आम गोटे संगीत गान करने चिंता करुले सुरदास तेरे विश्वनाथ चक्रवर्ती ठाकुर भाषा कहते जे किंच अस्माकं गोपीनां गोपे कृष्णे रति नाति अनुचिता आमे हूँ गोप जाति कृष्ण हूँ गोप आम गोप गोप जाति अस्माक गोपीना कृष्ण आम प्रति कृष्ण प्रति रति आसवा यहाँ किसी अनुचित नुह से रति आसे आम सामान जाति गोप जातिर जत देवी देवता मैने पत्नी मैंने मत होकर कृष्ण मनुष्य देवलोक मैंने मनुष्य को सब ये करते ना एस्टिमेट बहुत बहुत छोट भाया भावते बहुत हीन ये भावते स्वर्ग से अच्छा बहुत उन्नत स्तर में तेनाली स्वर्ग पाद दिखती ना पृथ्वी को आसे पृथ्वी को पाद दिखती ना जमी रही बहुत लोक अच्छा बहुत ये सजाग थे कौट गोटे महिला बसवे ना से भाव में पृथ्वी भल लगे ना पृथ्वी पाद देवाई पृथ्वी ऊपर रही गोड़ा समय कथा कही था छाड़ तेणु ये रही देवलोक देवता मैंने आसिले पृथ्वी पर पाद पकाती ना पाद थाए पाद पृथ्वी टच कै ना तेणु से देव अपि मनुष्य कृष्ण हो मनुष्य
ରୂପରେ ଆସିଛନ୍ତି, ମନୁଷ୍ୟ ରୂପରେ ଲୀଳା କରିଛନ୍ତି, ମନୁଷ୍ୟ ଲୀଳା କରିଛନ୍ତି, ଏ ମନୁଷ୍ୟ। ପୁଣି ମନୁଷ୍ୟରେ ମଧ୍ୟ ବିଭିନ୍ନ ପ୍ରକାର କ୍ୟାଟେଗୋରୀ ରହିଛି। କ୍ଷତ୍ରିୟ ହେଉଛି ସବୁଠାରୁ ଶ୍ରେଷ୍ଠ, ବା ବ୍ରାହ୍ମଣ ହେଉଛି ସବୁଠାରୁ ଶ୍ରେଷ୍ଠ, ବା କ୍ଷତ୍ରିୟ ରାଜା ହେଇଥିଲେ ଅଲଗା କଥା। ଇଏ ହେଉଛି ଗୋପଜାତି ବୈଶ୍ୟ, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ତୃତୀୟ ଥାର୍ଡ କ୍ୟାଟେଗୋରୀରେ ଆସୁଛନ୍ତି। ଏବଂ କୃଷ୍ଣେ ରତିମତ୍ୟ ସତ୍ୟ ଏବଂ ସ୍ୱ ଦେବତ୍ୱମପି ସଫଳନ୍ତି ଇତି ଆଶ୍ଚର୍ଯ୍ୟ ମିଥ୍ୟା ହେଉ। ତେଣୁ ତାଙ୍କର ଦେବତ୍ୱଟାକୁ ସଫଳ କରୁଛନ୍ତି, ଏଇଟା ଆଶ୍ଚର୍ଯ୍ୟ ହେଇକିରି କହୁଛନ୍ତି ଗୋପୀ। ଏ ଯେଉଁ ଏଇ ଶ୍ଳୋକଟି କୁହାଯାଇଛି କୃଷ୍ଣ ମିତି, ତେଣୁ ଏଠି ବିଶ୍ୱନାଥ ଠାକୁର କହୁଛନ୍ତି ଏଇ ଯେଉଁ ଗୋପୀମାନେ ଏଇ ଯେଉଁ ଭାବ ଏଇ ଯେଉଁ ଲୀଳାଟି ପ୍ରକାଶ କରୁଛି, ଏଇ ଯେଉଁ ସ୍ୱର୍ଗର ଦେବୀମାନଙ୍କର ଯେଉଁ ଭାବ ଆସୁଛି, ଏ ଭାବଟାକୁ ବିଶ୍ୱନାଥ ଠାକୁର କହୁଛନ୍ତି ଏଇଟା ଗୋଟେ ଅନୁଭବ, ମାନେ ଭାବ ସ୍ତରର କଥା ଅନୁଭବ ବୋଲି କୁହାଯାଉଛି। ଏଇଟା ଉଜ୍ଜଳ ନୀଳମଣିରେ ବର୍ଣ୍ଣନା କରାଯାଇଛି, ଉଜ୍ଜଳ ନୀଳମଣି ପ୍ରଭୁ ଗୋସ୍ୱାମୀ ଉଜ୍ଜଳ ନୀଳମଣି ବର୍ଣ୍ଣନା କରିଛନ୍ତି। ବହୁତ ବହୁତ ଏଇ ଯେଉଁ ଭକ୍ତିର ବହୁତ ସୂକ୍ଷ୍ମ ତତ୍ତ୍ୱକୁ ସବୁ ବର୍ଣ୍ଣନା କରାଯାଇଛି, ସେଥିରେ ବର୍ଣ୍ଣନା କରାଯାଇଛି ଏଇ ଯେଉଁ ଭାବ, ଏଇ ଯେଉଁ ଗୋପୀ ଏଇ ଯେଉଁ ଦେବତାମାନଙ୍କ ପତ୍ନୀମାନଙ୍କ ଯେଉଁ ଅବସ୍ଥା ହେଇଥିଲା ସେଇଟାକୁ କୁହାଯାଉଛି କି ଭାବ ନା ମୋଟା ଇତି ଭାବ, ମୋଟା ଇତମ ଇଦମ, ମୋଟା ଇତମ ଇଦମ, ମୋଟା ଇତମ ମାନେ ଅନୁଭବ ଗୋଟେ ତାକୁ କୁହାଯାଇଛି। କ'ଣ ନା ସେ ଭାବଟା କିଭଳି ନା ହୁଏନ୍ ଏ ହିରୋଇନ୍ ସି ରିମେମ୍ବର୍ସ ଅର୍ ହିୟର୍ସ ଦ ୱାର୍ଡ଼ସ୍ ଅଫ୍ ଅ ହିରୋ ଲାଷ୍ଟ ଡିଜାୟର୍ସ ଆର୍ ଆରାଉଜ୍ ଇନ୍ ଅର୍ ହାର୍ଟ ଆଣ୍ଡ ସି ହ୍ୟାଙ୍କର୍ସ ଫର୍ ହିଜ୍ ଆସୋସିଏସନ୍। ଏଇଟା ହେଉଛି ଅନୁଭବ। ଯେତେବେଳେ ଜଣେ ନାୟିକା ଯେତେବେଳେ ତାଙ୍କର ନାୟକକୁ ଦେଖନ୍ତି ବା ସ୍ମରଣ କରନ୍ତି ବା କ'ଣ ଶ୍ରବଣ କରନ୍ତି, ତାଙ୍କର ସେତେବେଳେ କାମଭାବ ଯାହା ହୁଏ, ଯେଉଁଥିପାଇଁ କି ତାଙ୍କ ହୃଦୟରେ ସେ କାମଭାବ ଯାହା ହୁଏ, ତେଣୁ ସିଏ ତାଙ୍କର ସଙ୍ଗ ପ୍ରାପ୍ତ ହେବା ପାଇଁ ବହୁତ ଆଗ୍ରହ ଆକର୍ଷିତ ବା ବହୁତ ଆଗ୍ରହାନ୍ୱିତ ହୁଅନ୍ତି, ଆକର୍ଷିତ ହୋଇଯାଆନ୍ତି। ଏ ଭାବଟା ହେଉଛି ଅନୁଭବ। ଏଇଟା ଉଜ୍ଜଳ ନୀଳମଣିରେ ବର୍ଣ୍ଣନା କରାଯାଇଛି, ଏ ବହୁତ ଗଭୀର ତତ୍ତ୍ୱ। ଆମର ବି ସେ ଜ୍ଞାନ ନାହିଁ, ଯାହା ପଢ଼ିଲୁ ସେ କହିଦେଲୁ, ବହୁତ ଆମେ କହିଛି ଭକ୍ତିର ବିଭିନ୍ନ ସ୍ତର ରହିଛି, ତେଣୁ ଏସବୁ କଥା ରହିଛି। ଯେଉଁ ବହୁତ ଆଚାର୍ଯ୍ୟମାନେ ବହୁତ ପ୍ରକାର ଟୀକା ଦେଇଛନ୍ତି, ଆମେ ଆମେ କହିଥିଲେ ଗୋଟିଏ ସୁରଦାସ ଗୀତ ଗାନ କରିବା ଗଣୁ ଉପରେ ସବୁଦିନ ଗୋଟେ ଗୋଟେ ଗାନ କରୁଛୁ, କାଲି ଭୁଲି ଯାଇଥିଲେ ଗାନ କରିବା ପାଇଁ। ଆଜି ଗୋଟେ ସୁରଦାସରେ ହେଇଯାଉଛି ବ୍ରଜଭାଷା, ବ୍ରଜଭାଷାରେ ସୁରଦାସ ଯିଏକି ଅନ୍ଧ ସେ ଦେଖିପାରୁନାହାନ୍ତି, କିନ୍ତୁ ଭଗବାନ ରୂପକୁ ସେ ଦେଖୁଛନ୍ତି, ମନଶକ୍ତିରୁ ଦେଖୁଛନ୍ତି, ତାଙ୍କର କ'ଣ ତାଙ୍କର ସବୁବେଳେ ଭଗବାନଙ୍କର ଗୀତ ଗୀତ ଆକାର ସବୁ କଥା କହୁଛନ୍ତି। ଆଉ ସେଇଠି କେତେଜଣ ସବୁ ତାଙ୍କୁ ସବୁ ଲେଖିକି ରଖିଥିଲେ, କେତୋଟି ଗୀତ ପ୍ରକାଶ ପାଇଛି ଆମର ସେ ସମୟରେ ରାଧାମୋହନ ସ୍ୱାମୀ ମହାରାଜ ଏଇ ଗୀତାକୁ ବୋଲିଥିଲେ, ମୁଁ ଲେଖିକି ରଖିଥିଲି। ତେଣୁ ଏଇଟାକୁ ଆମେ ଗୀତରେ ବୋଲିବା ନାହିଁ, ଖାଲି ଗଦ୍ୟାକାର କହିଦେବା ଯେ ଯେଉଁ ଆ ପୂର୍ବରୁ ଯେଉଁ କୁହାଗଲା ଗୋପ୍ୟ କି ଆଚାର୍ଯ୍ୟ କୁଶଳ, ଆ ପୂର୍ବରୁ ରାଧାରାଣୀ କଥା ସବୁଠି କହିଥିଲେ ବା ଲଳିତା ସବୁ କହିଥିଲେ, ଯାହା ବି ହେଉଛି କହୁଥାନ୍ତି ଯେ କ'ଣ ସେ ତପସ୍ୟା କରିଥିଲେ, କ'ଣ ସେ ତପସ୍ୟା କରିଥିଲେ। ତେଣୁ ଭଗବାନ ନିଜେ ତାଙ୍କର ଯେଉଁ ସିଏ କହୁଛନ୍ତି, ଏ ମଧ୍ୟ ବେଣୁନାଦ କହୁଛନ୍ତି ସେଇଭଳି ଭାବରେ ମୁଁ ଏହା ତପସ୍ୟା କରିଥିଲି, କୃଷ୍ଣ ଏଇଭଳି ଭାବରେ ବେଣୁନାଦ କହୁଛନ୍ତି। ସେ କହୁଛନ୍ତି କ'ଣ ବେଣୁ କ'ଣ କହୁଛି ନା ଗୁଆଲିନି ତୁମୁ କତ ଉରାହନ ଦେ, ଗୁଆଲିନି ଗୁଆଲ ଗୁଆଲ ଗାଲ ସେ ଭଉଣୀ ଗୁଆଲିନି ତୁମୁ କତ ଉଲାହନ ଦେଉ, ତୁ ମୋତେ କାହିଁକି ଏତେ କ'ଣ ଏତେ କାହିଁ ନିନ୍ଦା କରୁଛ, ଉଲାହନ ଦେଉଛ, ତୁମେ କ'ଣ ଭାବୁଛ ମୁଁ କିଛି ତପସ୍ୟା କରିନି ବୋଲି ତୁମେ ଭାବୁଛ ମୁଁ ବଂଶ ବାଉଁଶ ଜାତିରେ ବାଉଁଶଟେ ହେଇଛି ନିକୃଷ୍ଟ ଜାତିରେ ସ୍ଥାବର ଜଙ୍ଗଲରେ ସ୍ଥାବର ଜମିରେ ଜନ୍ମ ନେଇଛି ନିକୃଷ୍ଟ ବୋଲି, ନା ମୁଁ କି ତପସ୍ୟା କରୁଛି, ଶୁଣ କ'ଣ ତପସ୍ୟା ତୁମେ କରୁଛ ନା ପୁଚିଉ ଯାଇ ଶ୍ୟାମ ସୁନ୍ଦରକୁ, ତୁମେ ଯାଇ ଶ୍ୟାମ ସୁନ୍ଦର ପଚାରୁନ କ'ଣ କରିଛ ତପସ୍ୟା, ଯେଇ ଦୁଃଖ ଯେଉଁ ରହୁ ସ୍ନେହୁ, ମୁଁ ଯେଉଁ ଦୁଃଖ ନେଇଛି ଜରେ ହଉ ଯେଉଁ ଦୁଃଖକୁ ସହିଛି କଷ୍ଟ ମାନେ ବହୁତ କଷ୍ଟରେ ସହିଲି ତା ନୁହଁ ସ୍ନେହୁ, ବହୁତ ଆନନ୍ଦରେ ସବୁ ଦୁଃଖକୁ ସହିନେଲି, ଆମର ଟିକେ ଜର ହେଇଗଲା ଆମେ ପୂଜା କରୁନାହିଁ, କିନ୍ତୁ କେତେ ଦୁଃଖ ମୁଁ ସହିଛି, ଦୁଃଖ ମାନେ କଷ୍ଟରେ ସହିନାହିଁ ସ୍ନେହୁ, ବହୁତ ଆନନ୍ଦରେ ସବୁ ଦୁଃଖକୁ ସହିନେଇଛି ଭଗବାନ ସେବା କରିବା ପାଇଁ। କ'ଣ ତପସ୍ୟା ସେ କରିଛନ୍ତି ନା ଜନମତ ହି ଜନମତ ହି ତେ
ଭାଇ ବିରକ୍ତ ଚିତ୍ତ, ମୁଁ ଜନ୍ମରୁ ବୈରାଗ ହୋଇଯାଇଛି, ଜନ୍ମତ ହୋଇତେ ବିରକ୍ତ ଚିତ୍ତ ବୈରାଗ ହୋଇଯାଇଛି, ମୁଁ ଆଉ ମୋ ଫ୍ୟାମିଲି ପାଖରେ ରହୁନାହିଁ, ବୈରାଗ ହୋଇଯାଇଛି, ସନ୍ନ୍ୟାସ ନେଇଯାଇଛି, ବୈରାଗ ବିରକ୍ତ ଚିତ୍ତ ଚଦୁ ଗାଁ ଗୁଣ ଗେହ, ମୁଁ ସବୁ ମୋର ପିଲାମାନଙ୍କୁ ବା ମୋର ପିତା ମାତା ସମସ୍ତଙ୍କୁ ତ୍ୟାଗ କରିଛି, ଯେଉଁ ଗାଁ ଆମ ଗାଁକୁ ଛାଡ଼ି ଦେଇ ଆସିଛି ଗାଁ ଗୁଣ ଗେହ ଶରୀରକୁ ମଧ୍ୟ ଛାଡ଼ି ଦେଇକି ଆସିଛି, ତ ଯେଉଁ ଗୁଣ ଗାଁ ଗୁଣ ଗେହ ଏ କହି ପାଉଁ ରହିଓ ଠାଳି, ତପସ୍ୟା କ'ଣ କରୁଛନ୍ତି କହୁଥିଲୁ ତ ଶୁଣ ଦେଖ, ମୁଁ ଯେଉଁ ଥିଲି ସେଠି ଏ କହି ପାଉଁ ଗୋଟିଏ ପାଦରେ ଠିଆ ହୋଇଥିଲି, ଦୁଇ ପାଦ ମୁଁ ଧରିନଥିଲି, ଗୋଟିଏ ଏ କହି ପାଉଁ ରହିଓ ଠାଳି, ହିମ ଗ୍ରୀଷ୍ମ ଋତୁ ସେ ଋତୁ ବର୍ଷାମି, ଖରା ଦିନ ହଉ ଶୀତ ଦିନ ହଉ ବର୍ଷା ଦିନ ହଉ ଗୋଟିଏ ପାଦରେ ଠିଆ ହେଇକି ରହିଥିଲି, ଇଏ ଗୋଟେ ତପସ୍ୟା ନୁହଁ ବର୍ଷାମି, ତେଜ ମୂଳ ଶାଖା ସୁପତ୍ର ଶବ ସୋଚ ସୁଖାନି ଦେହ, ପୁଣି ମୁଁ କ'ଣ ତ୍ୟାଗ କଲି, ତେଜ ମୂଳ ଶାଖା ମୋର ଶାଖାକୁ ମୋର ପରିବାରକୁ ଛାଡ଼ିଦେଲି, ସୁପତ୍ର ଯେତେ ସୁନ୍ଦର ସୁନ୍ଦର ପତ୍ର ମୋର ଥିଲା ସେଟାକୁ ତ୍ୟାଗ କରିଦେଲି, ଶବ ମୋ କ'ଣ ସୁଖାନି ଦେହ ସବୁ ମୋ ମୋ ଦେହକୁ ଶୁଖେଇଦେଲି, ଇଏ ଗୋଟେ ତପସ୍ୟା ନୁହଁ, ସୋଚ ସୁଖାଣି ଦେହ ସବୁ ସବୁ ତ୍ୟାଗ କରିଦେଲି, ସବୁ ସ୍ୱତନା ବି ତ୍ୟାଗ କରିଦେଲି, ତେଣୁ ପୁଣି କ'ଣ ହେଉଥିଲା ଆଉ କ'ଣ ତପସ୍ୟା ମୁଁ କହିଲି ନା, ଅଗ୍ନି ଶୁଳାଗତ ମୁରିନ ତନମନ, ଅଗ୍ନିରେ ମୋର ଛାତଟା ଛେଦ ରହିଛି ଆଉ ଗୋଟେ ଗୋଟେ ଆଠଟା ସେମିତି ଛେଦ ରହିଛି ବା ଛିଦ୍ର ରହିଛି, କେମିତି ସେ ଛିଦ୍ର ହେଇଛି, ଅଗ୍ନି ଅଗ୍ନି ଶୁଳାଗତ ନିଆଁ ମାନେ କ'ଣ ଗୁହାକୁ ଅଗ୍ନିରେ ପକାଇକି ତା ଦେହରେ ଛେଦ କରନ୍ତି, ଅଗ୍ନି ଶୁଳାଗତ ମୁରିନ ତାନେ ମନ ମୋର ମନ ଶରୀର ସବୁକି ଛେଦ ହେଇଗଲା, ଅଗ୍ନିରେ ମୁଁ ଅଗ୍ନିରେ ମୋତେ ଇଏ କଲେ ସବୁ ଛେଦ କଲେ, ସାତଟା ଛେଦ ରହିଛି ନା, ସାରେଗାମ ପାଧାନୀ ସାତଟା ସୁର ପାଇଁ ସାତଟା ଛେଦ ରହିଛି ଛିଦ୍ର ରହିଛି, ଇଏ କ'ଣ ଛୁଟିଆ ତପସ୍ୟା କି, ତାପରେ ବକତି କାହା ବାସୁରୀ କହି କହି କରି କରି ତାମସ ଦେହ କ୍ରୋଧ, ସବୁବେଳେ ମୋ ଉପରେ ବିରକ୍ତ ହେଉଛ, ବକତି କହି ବକତି କାହା ବାସୁରୀ କହି କ'ଣ ବାସୁରୀ କଲା ତପସ୍ୟା କ'ଣ କଲା ସବୁବେଳେ କହୁଛ, କରି କରି ତାମସ ଦେହ ମୋତେ ମୋ ଉପରେ କ୍ରୋଧ କରୁଛ, ଏଭଳି ତପସ୍ୟା କିଏ କରିପାରିବ, ସୁର ସ୍ୱାମୀ ଘାନ୍ତି ରିଜହ କି ତୁମହି ରସ ଲେଉ, ଏଭଳି ଭାବରେ ଅନେକ ସଙ୍ଗୀତ ରଚନା କରିଛନ୍ତି, ଆମେ ମଧ୍ୟ ଏଭଳି ଭାବରେ ବେଣୁ ଉପରେ ଗୋଟେ ସଙ୍ଗୀତ ରଚନା ମାନେ ଗାନ କଲେ, ତେଣୁ ଆମର ସମୟ ହୋଇଯାଇଛି, ସମୟ କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା ଆମେ ଯାହା କହିଲେ କ'ଣ କିଛି ଶୁଣି ହେଲା ନାହିଁ, ବୁଝିଲା ନାହିଁ, କିଛି ସନ୍ଦେହ ହେଲା ନାହିଁ, ପ୍ରଶ୍ନ କିଛି ଅଛି କି ନାହିଁ, ଯଦି କିଛି ନାହିଁ ତାହେଲେ ଆମେ କଥାକୁ ବିଶ୍ରାମ ଦେବା, ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବିତ ଗୌରବକୁନ୍ଦ କି ଜୟ ଗୌର ବିମାନନ୍ଦେ। जय श्री गोपाल महाराज की।